ନମସ୍କାର, ମୁଁ ସସ୍ମିତା ବୈଠା କହୁଛି। 18 ନମ୍ବର
ଗଙ୍ଗୁଆ ନାଳ ବସ୍ତିରୁ।
ଆମ ବସ୍ତିରେ କିଛି ବି ସୁବିଧା ଆମକୁ ମିଳିପାରୁ ନାହିଁ। ଆମର ଭଲ ରାସ୍ତା ଖଣ୍ଡେ ବି ନାହିଁ, କାଦୁଆ ରାସ୍ତା। ଆମେ ଯିବା ଆସିବା କରିବା ପାଇଁ ବହୁତ ହଇରାଣ ହଉଛୁ। ତା ସହିତ ଆମର କାହାର ଶୌଚାଳୟ ବି ଗୋଟେ ବ୍ୟବସ୍ଥା ବି ନାହିଁ। ଆମର କାହାର ବି ଶୌଚାଳୟ ନାହିଁ। ବର୍ଷା ଦିନରେ ଜନ୍ତୁ ଜନ୍ତୁ ଆସି ଘର ଭିତରେ ପଶୁଛନ୍ତି। ଲାଇନରେ 25 ବର୍ଷ ହେଲାଣି ଆମେ ଏଠି ରହିକିରି ଆସୁଛୁ, କିନ୍ତୁ ଆମକୁ ଲାଇଟର ସୁବିଧା ବି ମିଳିପାରୁ ନାହିଁ। ଆମେ ବିଏମ୍ସି ଅଫିସକୁ ନୋଟିସ କରିଥିଲୁ, ସେମାନେ ଆସିଥିଲେ ଦେଖିଥିଲେ, କିନ୍ତୁ ଆମକୁ ଲାଇନର କିଛି ସୁବିଧା ନ ଦେଇକିରି ପଳେଇଥିଲେ। ତାପରେ ଆମେ ବହୁତ ହଇରାଣରେ ବି ରହୁଛୁ। ଦୟାକରି ଯଦି ତାର କିଛି ବ୍ୟବସ୍ଥା କରନ୍ତେ ତାହେଲେ ଆମେ ବସ୍ତି ବାସିନ୍ଦା ବହୁତ ଚିର ଉପକୃତ ହୁଅନ୍ତୁ।